ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଚାଷୀମାନଙ୍କର ସଶକ୍ତିକରଣ ଆର୍ କଲ୍ୟାଣ ହେଉଛି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆନ ହୋଇଥିବାର ପିଏମ୍ କିଷାନ ସମ୍ମାନ ଉତ୍ସବଠି ଯୋଗ ଦେଇକରି ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ଆଇବାର ଦିନେ ଚାଷୀମାନଙ୍କର ଲାଗିଥିବାର କେନ୍ଦ୍ର ସରକାରଙ୍କର ବିକାଶମୂଳକ ଯୋଜନା ରାଜ୍ୟ ଲାଗୁ କରାବାରକେ ଯୋଜନା କରିଛନ୍। ଆଇବା 15 ଦିନ ଭିତରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରୁ ବଞ୍ଚିତ ହୋଇଥିବାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାଥି ସାମିଲ କରାବାର ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ 31,62,000 ଚାଷୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17 ନମ୍ବର କିସ୍ତି ମୋଟ 632,48,00,000 ଟଙ୍କା ପାଇଛନ୍। ଏଥିଲାଗି ସେ ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। 17 ନମ୍ବର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଆଜି ହେଉଛି 2 ନମ୍ବର ଦିନ। ନୂଆକରି ନିର୍ବାଚିତ ହୋଇଥିବାର 101 ସଦସ୍ୟ ଗଲାକାଲି ଶପଥ ନେଇଥିବାର ବେଳେ ଆଜି ବାକି ସଦସ୍ୟମାନେ ଶପଥ ନେବେ। କାମଚଲା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଦସ୍ୟମାନଙ୍କୁ ଶପଥପାଠ କରାବେ। ଆଜି ଉପରବେଳା 5 ବଜା ତକ ଏହି ଶପଥ ଗ୍ରହଣ ସମାରୋହ ହେବା। 3 ଦିନ ଧରିକରି ହେବାରକେ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆବାକାଲ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ହେବା। ଆଜି ମଧ୍ୟାହ୍ନ 12 ବଜେ ତକ ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ ସମୟସୀମା ଧାର୍ଯ୍ୟ କରାଯାଇଛି। ଆଜି ହେଉଛି ବିଶ୍ୱ ସିକିଲ୍ ସେଲ୍ ଦିବସ। ଆନ୍ତର୍ଜାତିକ ସ୍ତରଠି ଗ୍ଲୋବାଲ୍ ଆଲାଏନ୍ସ ଅଫ୍ ସିକିଲ୍ ସେଲ୍ ଡିଜିଜ୍ ଅର୍ଗାନାଇଜେସନ୍ ତରଫୁ ଏହି ରୋଗର ସଚେତନତା ଲାଗି ଫି ବଛର ଜୁନ୍ 19 ତାରିଖ ଦିନ ଏହି ଦିବସ ପାଳନ କରାଯାଏସି। ସିକିଲ୍ ସେଲ୍ ଗୋଟିଏ ଆନୁବଂଶିକ ବ୍ୟାଧି ଯେନ୍ଟା ମା ବାପାଙ୍କନୁ ଛୁଆକେ ସଂକ୍ରମିତ ହେସି। ଏଥି ଲାଲ ରକ୍ତକଣିକା ଅମ୍ଳଜାନ ବାହକ ନଳୀ ଉପରେ ପ୍ରଭାବ ପଡ଼୍ସି। ଶରୀରଠି ସାଧାରଣତଃ କୋଷମାନେ ଗୋଲାକାର ଆର୍ ନମନୀୟ ଯେନ୍ଟା ସେମାନଙ୍କୁ ରକ୍ତବାହୀ ଜରିଏ ସହଜେ ଗତି କରାସି। ହେଲେ ସିକିଲ୍ ସେଲ୍ ରୋଗ ସେ କୋଷମାନଙ୍କର ଆକୃତିକେ ଦ୍ୱିତୀୟ ଜନ୍ ବାଗିର କରିଦେସି। ଏ ବଛରର ବାର୍ତ୍ତା ହେଉଛି ପ୍ରଗତି ଜରିଏ ଆଶା। ଏହି ଦିବସ ଅବସରରେ ରାଜ୍ୟ ଆଜିଠାରୁ ଜୁଲାଇ 3 ତାରିଖ ତକ ରକ୍ତ ସିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ମୂଲ ହେଉଛି। ଏହି ଅବସରରେ ଭିନ୍ ଭିନ୍ ଜିଲ୍ଲାର ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାସକରି ଜନଜାତି ବହୁଳ ଜିଲ୍ଲା ସହିତ ରାଜ୍ୟର 21ଟା ଜିଲ୍ଲାର ସିକିଲ୍ ସେଲ୍ ରୋଗ ଦେଖାଦେଉଛି। ଏହି ରୋଗକେ ନେଇକରି ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟସ୍ତରୀୟ ସିକିଲ୍ ସେଲ୍ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ହେବା। ଖାସକରି ଗର୍ଭବତୀ ଆର୍ ପ୍ରସୂତିମାନଙ୍କୁ ସିକିଲ୍ ସେଲ୍ ରୋଗର କାରଣ ଆର୍ ଲକ୍ଷଣ ବାବଦେ ସଚେତନ କରାଯିବା। ଖରାଛୁଟି ଉତାରୁ ଝାରସୁଗୁଡ଼ା ବୌଦ୍ଧ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱର ଜିଲ୍ଲାର ସ୍କୁଲ୍ମାନେ ଆଜିଠାରୁ ଖୋଲ୍ବା। ସେନ୍ତା ସମ୍ଭଲପୁର ବଲାଙ୍ଗୀର ନୂଆପଡ଼ା ସୁବର୍ଣ୍ଣପୁର ସୁନ୍ଦରଗଡ଼ ବରଗଡ଼ ଜିଲ୍ଲା ସହିତ 11ଟା ଜିଲ୍ଲାର ସ୍କୁଲ୍ମାନେ ଶୁକ୍ରବାର 21 ତାରିଖ ଦିନ ଖୋଲ୍ବା। ସ୍କୁଲ୍ ଖୋଲା ଉତରୁ ପାଠପଢ଼ାକେ ତୁର୍ତ୍ତି କରାବାର ଲାଗି ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ପ୍ରସ୍ତୁତି କରାଯାଇଛି। ରାଜ୍ୟନୁ 20,000 କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରବାର ଲାଗି ହାଇକୋର୍ଟ ମନା କରିଦେଇଛନ୍। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆର୍ ଜଷ୍ଟିସ୍ ଏମ୍ଏସ୍ ରମଣଙ୍କୁ ନେଇକରି ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍। ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିଦେଲେ ରାଜ୍ୟ ଶିକ୍ଷକମାନଙ୍କର ଅଭାବ ହେବାର ସହିତ ଶିକ୍ଷାଦାନ ତିଫିଲ୍ ବାଧା ସୃଷ୍ଟି ହେବା ବୋଲିକରି ଖଣ୍ଡପୀଠ କହିଛନ୍। ଦେଶେ ଗଲାକାଲିଠାରୁ ଡାକଘର ଅଧିନିୟମ 2023 ଲାଗୁ ହୋଇଛି। ଡାକଘର ବିଧେୟକ 2023 ମସିହା ଡିସେମ୍ବର 24 ତାରିଖ ଦିନ ରାଷ୍ଟ୍ରପତିଙ୍କର ଅନୁମୋଦନ ଲାଭ କରିଥିଲା। ନାଗରିକ କେନ୍ଦ୍ରିକ ସେବା ବ୍ୟାଙ୍କିଂ ସେବା ଓ ସରକାରୀ ଯୋଜନାର ଲାଭ ତଳସ୍ତରତି ପହଞ୍ଚାବାର ଲାଗି ଗୋଟିଏ ସରଳ ଆଇନଗତ ଢାଞ୍ଚା ସୃଷ୍ଟି କରବାରଟା ଏହି ଆଇନର ଉଦ୍ଦେଶ୍ୟ। ଏହି ଆଇନଥି ବ୍ୟବସାୟ କରବାର ସୁଗମତା ଆର୍ ସହଜ ଜୀବନଧାରଣ ବଢ଼ାବାର ଲାଗି ଚିଠି ସଂଗ୍ରହ ପ୍ରକ୍ରିୟାକରଣ ଆର୍ ବାଣ୍ଟବାର ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥାକେ ଶେଷ କରିଦିଆଯାଇଛି। ଏହି ଆଇନଥି କେନ୍ସି ଦଣ୍ଡବିଧାନର ବ୍ୟବସ୍ଥା ନାଇଁନ। ସୁବର୍ଣ୍ଣପୁର ଜିଲ୍ଲାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କ ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ହୋଇଯାଇଛି। ଏଥି ବନ୍ୟାର ମୁକାବିଲା ଲାଗି ବିଭାଗୀୟ ପ୍ରସ୍ତୁତି ଆର୍ କାର୍ଯ୍ୟକାରିତା ଉପରେ ଭିନ୍ ଭିନ୍ ବିଭାଗର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକର କୁସାପାଲି ଗାଁରୁ ବାସି ମିଠା ଖାଇକରି 50 ଜଣ ଝାଡ଼ା ବାନ୍ତିଥି ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି। ସେମାନଙ୍କୁ ଡୁଙ୍ଗରିପାଲି ଡାକ୍ତରଖାନାରୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବାର ବେଳେ ସେମାନଙ୍କର ଭିତରୁ କେତେଜଣ ଚିକିତ୍ସା ଉତରୁ ଘରକେ ଫେରିଛନ୍ତି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2 ଦିନ ଭିତରେ ସକ୍ରିୟ ହେବା। ସିଆଡ଼େ ଆଜି ସମ୍ଭଲପୁର ସୁନ୍ଦରଗଡ଼ ବଲାଙ୍ଗୀର କଲାହାଣ୍ଡି ବୌଦ୍ଧ ନୂଆପଡ଼ା ସୋନପୁର ଝାରସୁଗୁଡ଼ାର ଗୋଟିଏ ଯୋଡ଼ି ଜାଗାରୁ ଧୁକାଧନ୍ଦୀ ହେବାର ସହିତ ବର୍ଷା ହେବା ବୋଲିକରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏସ୍ନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।